ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିହାର ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ଏନ୍ଡିଏ। ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ। ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଆଗାମୀ 4 ବର୍ଷରେ ରାଜ୍ୟରେ 2200 ବିଦ୍ୟାଳୟ ସ୍ଥାପନ କରିବେ ସରକାର। ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ନିର୍ମାଣ ଅଗ୍ରଗତିର ସମୀକ୍ଷା ଏବଂ ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମଧୁମେହ ଦିବସ। ବିହାର ବିଧାନସଭା ନିର୍ବାଚନରେ 243 ଆସନ ମଧ୍ୟରୁ ଏନ୍ଡିଏ 81 ଆସନରେ ବିଜୟ ହାସଲ କରିଥିବା ବେଳେ 92 ଆସନରେ ଆଗୁଆ ରହିଛି। ଖବର ପ୍ରସ୍ତୁତ ହେବା ବେଳକୁ ବିଜେପି 85 ବିଜୟୀ ହୋଇଥିବା ବେଳେ 41 ଆଗୁଆ ରହିଛି। ଜେଡିୟୁ 31 ଆସନ ଜିତିଥିବା ବେଳେ 52 ଆସନରେ ଆଗୁଆ ରହିଛି। ଆର୍ଜେଡି 7 ଆସନରେ ବିଜୟୀ ହୋଇଥିବା ବେଳେ 18 ଆସନରେ ଆଗୁଆ ରହିଛି। ହାମ୍ 5 ଆଗୁଆ ରହିଛି। ଆର୍ଏଲ୍ଏମ୍ 4 ଆସନରେ ଆଗୁଆ ରହିଛି। ବିହାର ବିଧାନସଭା ପାଇଁ 2 ପର୍ଯ୍ୟାୟରେ ଗତ 6 ଓ 11 ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1,23,758 ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଶ୍ରୀ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ 83,748 ଖଣ୍ଡ ଅଧିକ ଭୋଟ୍ ପାଇଛନ୍ତି। କଂଗ୍ରେସର ଘାସିରାମ ମାଝୀଙ୍କୁ ମୋଟ 40,121 ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ 38,408 ଖଣ୍ଡ ଭୋଟ୍ ମିଳିଛି। ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ନୂଆପଡ଼ା ନଗର ପରିକ୍ରମା କରିଛି। ଏ ସମ୍ପର୍କରେ ଆମ ନୂଆପଡ଼ା ସମ୍ବାଦଦାତାଙ୍କ ରିପୋର୍ଟ।
ବର୍ତ୍ତମାନ ଗଣତି କାର୍ଯ୍ୟ ଶେଷ ହୋଇଛି, ଫଳାଫଳ ମଧ୍ୟ ଘୋଷଣା ହୋଇଛି। ବିଜେପି ଦଳୀୟ ପ୍ରାର୍ଥୀ ଯେଉଁଟାକି ଜୟ ଢୋଲକିଆ ବିପୁଳ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟୀ ନେଇ ବର୍ତ୍ତମାନ ଦଳୀୟ କର୍ମୀ ମହଲରେ, ନେତା ମହଲରେ ଉତ୍ସାହ ଦେଖିବାକୁ ମିଳିଛି ଏବଂ ସେ ଖରିଆରୁଠାରେ ଏକ ର୍ୟାଲି ଅନୁଷ୍ଠିତ ହୋଇଥିଲା ଏବଂ ବିଶାଳ ଶୋଭାଯାତ୍ରାରେ ଖରିଆରୁଠାରୁ ନୂଆପଡ଼ାକୁ ପହଞ୍ଚିଥିଲେ।
ଉପନିର୍ବାଚନରେ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପନିର୍ବାଚନ ପାଇଁ ଗତ 11 ଭୋଟ୍ ଗ୍ରହଣ ହୋଇଥିଲା। ଶିକ୍ଷାକୁ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ 4 ବର୍ଷରେ ଗୋଦାବରୀ ଆଦର୍ଶ ବିଦ୍ୟାଳୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟ ପାଇଁ ପ୍ରାୟ 12,000 କୋଟି ଟଙ୍କା ଖର୍ଚ୍ଚ କରାଯିବ। ପଞ୍ଚାୟତର ମଧ୍ୟସ୍ଥଳରେ ଅନ୍ୟୁନ 5 ଏକର ଜମି ଉପଲବ୍ଧ ଥିବା ସର୍ବବୃହତ୍ ଗ୍ରାମକୁ ଏଥିରେ ପ୍ରାଥମିକତା ଦିଆଯିବ। ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦ୍ୱାରା ଶିକ୍ଷାର ଭିତ୍ତିଭୂମି ଓ ଶିକ୍ଷଣ ପରିବେଶରେ ଉନ୍ନତି ଆସିବ। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ଏହି ବିଦ୍ୟାଳୟରେ ଉପଲବ୍ଧ ହେବ। ପ୍ରତ୍ୟେକ ପିଲାଙ୍କୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାରେ ନିପୁଣ କରାଇବା ସହ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସେମାନଙ୍କର ସାମଗ୍ରିକ ବିକାଶ କରାଇବା ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏନ୍ଏଫ୍ଏସ୍ୟୁର ଏକ ଶାଖା ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ପ୍ରତିଷ୍ଠା ହେବ। ଏ ନେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ନିର୍ମାଣ କାର୍ଯ୍ୟ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭୁବନେଶ୍ୱରଠାରେ ଏନ୍ଏଫ୍ଏସ୍ୟୁର ସ୍ଥାୟୀ କ୍ୟାମ୍ପସ୍ର ପ୍ରଗତି ଏବଂ ବର୍ତ୍ତମାନ କାର୍ଯ୍ୟକଳାପ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏନ୍ଏଫ୍ଏସ୍ୟୁର ସହାୟତାରେ ଓଡ଼ିଶା ଅପରାଧ ବିଧି ବିଜ୍ଞାନଗାରରେ ବିଚାରାଧୀନ ମାମଲା ସଂଖ୍ୟା ହ୍ରାସ କରିବା ସହ ଅଧିକାରୀ, ପୁଲିସ୍ ଏବଂ ଅନ୍ୟ ଅଧିକାରୀମାନଙ୍କ ପାଇଁ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଟଣୀର ଗୌଡ଼କାଶୀପୁର ଓ ଅଳକାଠାରେ ନିର୍ମାଣ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ ଗୁଜରାଟ ଅହମ୍ମଦାବାଦଠାରେ ଥିବା ଏନ୍ଏଫ୍ଏସ୍ୟୁର ଏକ ଶାଖା ଭାବେ କାର୍ଯ୍ୟ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ଉପଲକ୍ଷେ ଆଜି ବରଗଡ଼ ମିନି ଷ୍ଟାଡିୟମରୁ ଏକତା ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସଦ ଶ୍ରୀ ପୁରୋହିତ ଆତ୍ମନିର୍ଭର ଏବଂ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସମସ୍ତଙ୍କୁ ଶପଥପାଠ କରାଇବା ସହ ବିଶିଷ୍ଟ ବ୍ୟକ୍ତିବିଶେଷ ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ନୟାଗଡ଼ ଜିଲ୍ଲା ବାଲୁଗାଁ ପଞ୍ଚାୟତରେ ସଦର ଥାନା ପୁଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ଆରକ୍ଷୀ ଅଧୀକ୍ଷକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ ବିଷୟରେ ଆଲୋଚନା କରିବା ସହ ସଚେତନ ରହିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାଲୁଗାଁ ଗ୍ରାମ ପରିକ୍ରମା କରିଥିଲା। ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧୀନରେ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ବଣିଆ କିଲିଣ୍ଡା ପଞ୍ଚାୟତର କଳାମାଟି ଗ୍ରାମରେ ଜନ ସଚେତନତା କାର୍ଯ୍ୟକ୍ରମ ଏବଂ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଦି ସେବା କେନ୍ଦ୍ରରେ ଆଧାର କାର୍ଡ ଶିବିର, ସ୍ୱାସ୍ଥ୍ୟ ଶିବିର ଓ ବିତ୍ତୀୟ ସାକ୍ଷରତା ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଜନଜାତି ବର୍ଗର 50ରୁ 60 ଜଣ ହିତାଧିକାରୀ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ନଭେମ୍ବର 1ରୁ 15 ତାରିଖ ପର୍ଯ୍ୟନ୍ତ ଜନଜାତୀୟ ଗୌରବ ବର୍ଷ ପକ୍ଷ ଅନୁଷ୍ଠିତ ହେଉଛି। ଶିଶୁ ଦିବସ ଅବସରରେ ଆଜି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ 2 ପର୍ଯ୍ୟାୟରେ 11 ପ୍ରାଥମିକ ବିଦ୍ୟାଳୟରେ 25 ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏଥିପାଇଁ 4,20,00,000 ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଢେଙ୍କାନାଳ ଜିଲ୍ଲା ମହିଷାପାଟସ୍ଥିତ ବହୁମୁଖୀ ପ୍ରକୋଷ୍ଠଠାରେ ଢେଙ୍କାନାଳ ବନଖଣ୍ଡ ବିଭାଗର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁଁ ବନାୟକ ଯୋଜନା ସଫଳ ହୋଇଥିବା କହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ମାଧପୁରସ୍ଥିତ ଅମର ଉଦ୍ୟାନ ମଣ୍ଡପରେ ପୁନର୍ବାସର ସ୍ୱତନ୍ତ୍ର ଶିଶୁ ଥେରାପି କେନ୍ଦ୍ରକୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଛନ୍ତି। କେନ୍ଦ୍ରରେ ସ୍ପିଚ୍ ଥେରାପି ଓ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଦ୍ୱାରା ମସ୍ତିଷ୍କ ପକ୍ଷାଘାତ, ଚଳନ ଶକ୍ତି ବାଧିତ, ଅଟିଜିମ୍ ଓ ବିଭିନ୍ନ ବିକାଶ ବାଧିତ ଶିଶୁଙ୍କୁ ଥେରାପିକ୍ ସେବା ପ୍ରଦାନ କରାଯିବ। ନୟାଗଡ଼ ଜିଲ୍ଲା ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ରଣପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 771 ଜଣ ଭିନ୍ନକ୍ଷମଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମଧୁମେହ ରୋଗ ବିଷୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହ। ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଲେ ଏହି ରୋଗ ହୋଇଥାଏ। ବିଶ୍ୱରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ପୃଥିବୀର ମୋଟ ମଧୁମେହ ରୋଗୀଙ୍କ ମଧ୍ୟରୁ 70%ରୁ ଉର୍ଦ୍ଧ୍ୱ ମଧୁମେହ ରୋଗୀ ଭାରତରେ ଅଛନ୍ତି। ମଧୁମେହ ରୋଗ ସମ୍ପର୍କରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଆକାଶବାଣୀକୁ କହିଛନ୍ତି,
ୱାର୍ଲଡ ଡାଇବେଟିସ୍ ଡେ ନଭେମ୍ବର 14 ହୋଇଥାଏ, ଯେଉଁଥିରେ କି ଆମର ଡାଇବେଟିସ୍ ସଚେତନତା ପାଇଁ ସମସ୍ତଙ୍କ ପାଇଁ ବାର୍ତ୍ତା ଥାଏ, ଜଣେ ବ୍ୟକ୍ତି କେମିତି ସୁସ୍ଥ ରହିପାରିବ। ତ ଡାଇବେଟିସ୍ ନିୟନ୍ତ୍ରଣ ରଖି ଯଦି ଆମର ଜୀବନଶୈଳୀ ଠିକ୍ ରଖିବା, ସବୁଜ ପନିପରିବା ଖାଇବା, ତନ୍ତୁଜାତୀୟ ଜିନିଷ ଖାଇବା, 30 ଚାଲିବା, ଆଉ ଆମେ ଚିନ୍ତା କରିବା ନାହିଁ, ଆମେ ଆଲକୋହଲ ବା ନିକୋଟିନର ଶିକାର ହେବା ନାହିଁ, ଅନ୍ତତଃ ପକ୍ଷେ 7 ଶୋଇବା, ଓଜନ କମେଇବା, ଆଉ ଭଲ ପାଇବା ସମସ୍ତଙ୍କୁ, ଖୁସିରେ ରହିବା, ତାହେଲେ ସୁଗର ବି ନିୟନ୍ତ୍ରଣ ରହେ, ବ୍ଲଡ ପ୍ରେସର କୋଲେଷ୍ଟ୍ରଲ ବି ନିୟନ୍ତ୍ରଣ ରହେ। ଆଉ ଯଦି ଡାଇବେଟିସ ରୋଗୀ ତାହା ଫଲୋ କରନ୍ତି, ତାହେଲେ ଡାଇବେଟିସ ଓ ଡାଇବେଟିସ କମ୍ପ୍ଲିକେସନରୁ ମୁକ୍ତି ମିଳେ।
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଅଧ୍ୟକ୍ଷତା କରି ବିଶ୍ୱ ମଧୁମେହ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଏକ ସଚେତନତା ଶୋଭାଯାତ୍ରା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ହସ୍ପିଟାଲରେ ଏହି ଦିବସ ପାଳିତ ହୋଇଯାଇଛି। ମଧୁମେହ ପରିଚାଳନାରେ ପ୍ରାରମ୍ଭିକ ଚିହ୍ନଟ, ଜୀବନଶୈଳୀ ପରିବର୍ତ୍ତନ ଏବଂ ସାମଗ୍ରିକ ସୁସ୍ଥତା ଉପରେ ମୁଖ୍ୟ ଚିକିତ୍ସା ଅଧୀକ୍ଷକ ମତବ୍ୟକ୍ତ କରିଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ଉପଲକ୍ଷେ ସମଗ୍ର ଦେଶରେ ଆଜି ଶିଶୁ ଦିବସ ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ରଣପୁର ସଦର ମହକୁମାଠାରେ ଥିବା ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ବାଚସ୍କତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ଝାରସୁଗୁଡ଼ା ଜିଲ୍ଲାର ପଞ୍ଚପଡ଼ାଠାରେ ମଧ୍ୟ ଶିଶୁ ଦିବସ ପାଳିତ ହୋଇଯାଇଛି। ବିହାର ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ଏନ୍ଡିଏ। ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ, ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଆଗାମୀ 4 ବର୍ଷରେ ରାଜ୍ୟରେ 2,200 ବିଦ୍ୟାଳୟ ସ୍ଥାପନ କରିବେ ସରକାର, ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ନିର୍ମାଣ ଅଗ୍ରଗତିର ସମୀକ୍ଷା ଏବଂ ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମଧୁମେହ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।